ପ୍ରଖ୍ୟାତ ଗାଳ୍ପିକ ମନୋଜ ଦାସଙ୍କ ଗଳ୍ପ ଭୂତୁଣୀ ଏକ ବିଦାୟର ତୃତୀୟ ତଥା ଶେଷ ଭାଗ। ଯେଉଁଦିନ ସାହସର ସହିତ ନିଜକୁ କହିଲି ଯେ ଏହି ଆକର୍ଷଣଟା ପ୍ରେମରେ ପଡ଼ିବା ସମତୁଲ, ସେଦିନ ବେଶ ଟିକିଏ ଗର୍ବିତ ଓ ସପ୍ରତିଭ ମନେ କରିଥିଲି। ଗାଁର ଅନ୍ୟ ପିଲା ବି ମୋ ଭଳି ଅନୁଭବ କରୁଥିବା ଅସମ୍ଭବ ନୁହେଁ। ଭୂତୁଣୀ ଝିଅ ଯେ ବୟସରେ ଆମଠାରୁ ଅନ୍ତତଃ 100 ବର୍ଷ ବଡ଼, ଏକଥା କାହାରି ମନେ ରହୁନଥିଲା। ଥରେ ଭୂତ ବନିଗଲେ ତେଣିକି ଆଉ ବୟସ ବଢ଼େ ନାହିଁ ବୋଲି ଆମକୁ କେହି ଜ୍ଞାନୀ ବ୍ୟକ୍ତି କହିଥିଲେ। ଆମେ ଯେତେବେଳେ ମଧ୍ୟ ବିଦ୍ୟାଳୟ ଶେଷ ପରୀକ୍ଷା ସକାଶେ ପ୍ରସ୍ତୁତ ହେଉଥିଲୁ, ସେତିକିବେଳେ ଆସିଲା ଏକ ଶୋଚନୀୟ ସମ୍ବାଦ। PWD କର୍ତ୍ତୃପକ୍ଷ କୋଠିଟିକୁ ଭାଙ୍ଗି ପକାଇ ସେ ଜମିକୁ ଅନ୍ୟ କୌଣସି କାମରେ ଲଗାଇବାକୁ ସିଦ୍ଧାନ୍ତ କରିଛନ୍ତି। ସନ୍ଧ୍ୟାବେଳେ ବୟସ୍କମାନେ ଏକତ୍ର ହୋଇ ସେ ପ୍ରସଙ୍ଗ ଆଲୋଚନା କଲାବେଳେ ଆମେ ଯେ ପାଠପଢ଼ା ଭୁଲି ଲୁଚି ରହି ତାହା ଶୁଣିବୁ, ଏହା ଥିଲା ସ୍ୱାଭାବିକ। ଆଲୋଚନା ଏହି ପ୍ରକାରେ ଅଗ୍ରଗତି କରୁଥିଲା। ଆମେ ସରକାରଙ୍କ ପାଖରେ ଦରଖାସ୍ତ କଲେ ସରକାର କୋଠିଟିକୁ ଅବ୍ୟାହତି ଦେବେ ନାହିଁ? ନା, ଏଠିକା ଜମିଦାର ଦୁଆଳିଆ ହେବା ପରେ କୋଠି ସରକାରଙ୍କର ସମ୍ପତ୍ତି ହୋଇଛି। ଭୂତପ୍ରତଙ୍କ ସୁବିଧା ଅସୁବିଧା ପ୍ରତି ଦୃଷ୍ଟି ଦେବା ସରକାରୀ ବିଧାନରେ ନାହିଁ, ଉତ୍ତର ଦେଲେ ଗ୍ରାମର ମୁଖ୍ୟ। ତାଙ୍କ ବିବୃତ୍ତିକୁ ଅନୁସରଣ କଲା ଦୀର୍ଘ ନିରବତା, କାଶ ଏବଂ ହାଇ କେତୁଟି। ଝିଟିପିଟିଟିଏ ଟିକ୍ ଟିକ୍ କଲା। ସଙ୍ଗେ ସଙ୍ଗେ ଏକାଧିକ ବ୍ୟକ୍ତି କହିଲେ ସତ୍ ସତ୍, କିନ୍ତୁ ଝିଅଟି ଯିବ କୁଆଡ଼େ? ଏତେ ଦିନ ଧରି ସେ ଏ କୋଠିରେ ରହିଆସିଛି, କେବେ ଆମର କିଛି ଅନିଷ୍ଟ କରିନାହିଁ, ବରଂ ଗ୍ରାମକୁ ଜଗି ରହି ସେ ଅନେକ ହିତ କରିଛି ବୋଲି କୁହାଯାଇପାରେ। ଝିଟିପିଟି ପୁଣି ଥରେ ଟିକ୍ ଟିକ୍ କଲା। ଏଥର ବହୁ ବେଶି ଲୋକ ସତ୍ ସତ୍ ବୋଲି ଟିପ୍ପଣୀ ଦେଲେ। ଆଲୋଚନା ଦୀର୍ଘ ସମୟ ଯାଏଁ ଚାଲିଲା। ଝିଅ ପାଇଁ କିଛି ନା କିଛି ବ୍ୟବସ୍ଥା ହେବା ଆବଶ୍ୟକ ବୋଲି ସଭିଏ ମତ ଦେଲେ, କିନ୍ତୁ ତା ଉଦ୍ଦେଶ୍ୟରେ ସମର୍ପଣ କରିଦେଲା ଭଳି ଉଦ୍ବୃତ୍ତ ଘର କାହାରି ନଥିଲା। ଆଉ ଯେତେବେଳେ ସ୍ନେହର ପାତ୍ରୀ ହେଲେ ବି, ଆଉ ଯେତେ ସ୍ନେହର ପ୍ରାର୍ଥୀ ହେଲେ ବି, ଭୂତ ହେଲା ଭୂତ, ନିଜ ପରିବାର ସହିତ ତାକୁ ରଖିବା କାହାରି ପକ୍ଷରେ ସମ୍ଭବ ନଥିଲା। କିନ୍ତୁ କୌଣସି ବ୍ୟବସ୍ଥା କରାନଗଲେ ସ୍ୱଭାବତଃ ସେ କାହାରି ଘରେ ଆସି ଆଶ୍ରୟ ନେବ। ଗ୍ରାମବାସୀମାନେ ସେମାନଙ୍କ ସିଦ୍ଧାନ୍ତରେ ପହଞ୍ଚିଲା ବେଳକୁ ବୋଧହୁଏ ମଧ୍ୟରାତ୍ରି ହୋଇଯାଇଥିଲା। ସେତେବେଳକୁ ଆମ ମା ଓ କକାମାନେ ଆମମାନଙ୍କୁ ଖୋଜି ବାହାର କରି ଘରକୁ ତଡ଼ି ନେଇ ଯାଇଥିଲେ। ଗ୍ରାମବାସୀମାନଙ୍କ ଅନୁରୋଧ କ୍ରମେ କୋଠି ଭଙ୍ଗା କାମ କିଛିଦିନ ଗଡ଼ାଇଦେଲେ ଦୂରାନ୍ତରର କଣ୍ଟ୍ରାକ୍ଟର। ଗ୍ରାମବାସୀମାନେ ଏକ ଶୁଭଦିନ ଅପେକ୍ଷାରେ ରହିଲେ। ଶୁଭଦିନ ଆସିଲା। ସେଦିନ ସାତକ୍ରୋଶ ଦୂରରୁ ବଡ଼ ଗୁଣିଆ ନାମରେ ବିଦିତ ଜଣେ ମନ୍ତ୍ରବିଦଙ୍କୁ ଅଣାଗଲା। ଦୀର୍ଘାକୃତି ତଥା ପୃଥୁଳାକାର ଗୁଣିଆ ମହୋଦୟଙ୍କ କପାଳରେ ଶୋଭା ପାଉଥିଲା ବୃହତ୍ ଲାଲ ଟିକା। ସେ କୌଣସି କଠିନ ବସ୍ତୁଖଣ୍ଡମାନ ଖଚିତ ହାରଟିଏ ନାଇଥିଲେ। ଆମେ ଶୁଣିବାକୁ ପାଇଥିଲୁ ଯେ ଗୋଟିଏ ଦୁର୍ବିନିତା ଡାହାଣୀର ମେରୁଦଣ୍ଡରେ ସେ ହାରଟି ପ୍ରସ୍ତୁତ ହୋଇଥିଲା। ଗୁଣିଆ ଥିଲେ ପେଚକ ଭଳି ଗମ୍ଭୀର। ସେଦିନ ସବୁକିଛି ଲାଗୁଥିଲା ବଡ଼ ବିଷର୍ଣ୍ଣ। ଦିନଟି ବି ଥିଲା ବଡ଼ ମଳିନ, ମେଘାବୃତ ଓ ମଧ୍ୟ ମଧ୍ୟ ମନ୍ଦ ବର୍ଷା ସିଞ୍ଚିତ। ଗ୍ରାମର ସମସ୍ତ ପରିବାରରୁ କିଛି ନା କିଛି ଆସିଥିଲା, ଚାଉଳ, ନଡ଼ିଆ, କଦଳୀ, ମିଠେଇ, ପିଠା, ଝିଅଟି ପାଇଁ ଭେଟି। ସେଦିନ କୋଠି ପଡ଼ିଆ ଥିଲା ସଭିଙ୍କ ପାଇଁ ଅବାରିତ। ଆବାଳ ବୃଦ୍ଧ ବନିତା ତେଣୁ କୋଠି ସାମ୍ନାରେ ଠୁଳ ହୋଇଥିଲେ। ଅନେକଙ୍କ ପାଇଁ, ବିଶେଷତଃ ସ୍ତ୍ରୀ ଓ ଶିଶୁ ସମ୍ପ୍ରଦାୟ ପାଇଁ, ତାହା ହିଁ ଥିଲା ସେ ପରିସର ଭିତରେ ପ୍ରଥମ ପ୍ରବେଶର ସୁଯୋଗ। ବାରନ୍ଦା ଉପରେ ଭେଟି ସବୁକୁ ଅର୍ଦ୍ଧବୃତ୍ତାକାରରେ ସଜାଇ ରଖାଯାଇଥାଏ। ବୃତ୍ତାର୍ଦ୍ଧ ଆଡ଼କୁ ମୁହଁ କରି ଗୁଣିଆ ମହୋଦୟ ଗୋଟିଏ ପୁଟୁଳା ମୁକୁଳାଇଲେ। ବାହାରିଲା ଗୋଟାଏ ମଣିଷ ମୁଣ୍ଡର ସମ୍ପୂର୍ଣ୍ଣ ଖପୁରୀ। ତାଛଡ଼ା ସେ ହାତରେ ଧରିଥିଲେ ଖଣ୍ଡିଏ ଧଣ୍ଡାକାରର ଅସ୍ଥି। ମନ୍ତ୍ର ବୋଲୁ ବୋଲୁ ଅସ୍ଥି ଦଣ୍ଡଟିରେ ଶୂନ୍ୟରେ କିଛି ରହସ୍ୟମୟ ସଂଖ୍ୟା ବା ପ୍ରତୀକ ଆଙ୍କି ସାରି ସେ ହଠାତ୍ ଭୟାବହ କଣ୍ଠରେ ପ୍ରଶ୍ନ କଲେ, କାହିଁ କାହିଁ ଯେ ଭୂତୁଣୀ, ମୁଁ 3 ଥର ହୁକୁମ ଦେଲିଣି, ଅଥଚ ଏବେ ବି ମୋ ସାମ୍ନାକୁ ଆସୁନାହିଁ, ତା ଆସୁନାହିଁ, ଏତେ ବଡ଼ ବହବ ତାର। ଗ୍ରାମ ମୁଖ୍ୟ ବିଚଳିତ କଣ୍ଠରେ କହିଲେ, ଦେଖନ୍ତୁ ଗୁଣିଆ ବାବା, ସେ ହୁଏତ ଉପର ମହଲାରେ ଶୋଇଯାଇଥିବ, ବିଚାରୀ ରାତିରେ ଶୋଇପାରେ ନାହିଁ। ତାହେଲେ ମୁଁ ବରଂ ଉପରକୁ ଯାଇ ତାର କାନ ଧରି ଟାଣି ନେଇ ଆସିବି। ତେଣିକି ସେ ବୁଝିବ ଯେ ବଡ଼ ଗୁଣିଆକୁ କେହି ରାସ୍ତାରୁ ତୋଳି ଆଣି ନାହିଁ। ଏ ଗୁଣିଆକୁ ଅମାନ୍ୟ କରିବ, ଏମିତି ଭୂତ ପ୍ରେତ ଡାହାଣି ଚିରିଗୁଣି ଯକ୍ଷ ବ୍ରହ୍ମରାକ୍ଷ ସେ ଜମ୍ବୁଦ୍ୟୁପରେ ନାହିଁ। ଗୁଣିଆ ମହୋଦୟ ଅତ୍ୟନ୍ତ ଉତ୍ତେଜିତ ଭାବରେ ଏତେ କହି କୋଠି ଭିତରେ ଅଦୃଶ୍ୟ ହୋଇଗଲେ। ଆମେ ଅସହାୟ ଦୃଷ୍ଟିରେ ପରସ୍ପର ଆଡ଼କୁ ଅନାଇଲୁ। ମୋତେ ବଡ଼ କାନ୍ଦ ଲାଗିଲା। ଝିଅଟି ପ୍ରତି ଯେ ଏମିତି ରୁକ୍ଷ ବ୍ୟବହାର ହେବା କଥା ନୁହେଁ, ଏହା କେମିତି କେହି ଯଥେଷ୍ଟ ଆଗରୁ ସେ ଗୁଣିଆଙ୍କୁ କହିନଦେଲେ। ଉପର ମହଲାରେ ଗୁଣିଆଙ୍କ ଓଜନିଆ ପାଦ ଶବ୍ଦ ଆମେମାନେ ଶୁଣିପାରିଲୁ। ତାପରେ ଶୁଭିଲା କୌଣସି ଦୁର୍ବୋଧ ଭାଷାରେ ତାଙ୍କର ଗର୍ଜନ। ସେ ଗର୍ଜନ ଓ ତାର ପ୍ରତିଧ୍ୱନିରେ ସେହି ଶୀତଳ ସକାଳେ ମଧ୍ୟ ଆମ ଦେହରୁ ଝାଳ ବହିଗଲା। ତାପରେ ସେ ଓହ୍ଲାଇ ଆସି ଆମ ଆଗରେ ଛିଡ଼ା ହେଲେ ଏବଂ ନିର୍ମମ କଣ୍ଠରେ ଆଦେଶ ଦେଲେ, ହେଇଟି ଭୁତୁଣୀ, ଯେତେ ଇଚ୍ଛା ସେତେ ମନ ପୁରାଇ ଏସବୁ ଖାଇଲେ। ତାପରେ ଟିକିଏ ବି ଦୋଦୋପାଞ୍ଚ ନ ହୋଇ ସିଧାସଳଖ ମୁଁ ଯୁଆଡ଼େ କହୁଛି ସିଆଡ଼େ ଚାଲ। ଆମେ ପରେ ରୁଦ୍ଧଶ୍ୱାସ ହୋଇ ଠିଆ ହୋଇଥିଲୁ। ଆମ ଉପରୁ ଥରେ ତାତ୍ସଲ୍ୟପୂର୍ଣ୍ଣ ଦୃଷ୍ଟି ଫେରାଇ ନେଇ ଗୁଣିଆ ଛାଡ଼ିରେ ପୁଣି ଏକ କର୍ଣ୍ଣପଟ ବିଦାରକ ଚିତ୍କାର। କ'ଣ ହେଲା, ଖାଇବୁ ନାହିଁ, ଜାଣିଥା ସେଥିରେ ମୋ ହୃଦୟ ତରଳିବ ନାହିଁ। ଖା ବା ନ ଖା, ଏ କୋଠି ଏ ଗାଁ ତୋତେ ସଙ୍ଗେ ସଙ୍ଗେ ଛାଡ଼ିବାକୁ ପଡ଼ିବ। ଗ୍ରାମ ମୁଖ୍ୟ ଏଥର ରୀତିମତ କାତର କଣ୍ଠରେ କହିଲେ, ଗୁଣିଆ ବାବା ଆପଣ ଟିକେ ଅପେକ୍ଷା କଲେ ଭଲ ହେବ, ଝିଅ କେବେ ଆମ କଥା ଭାଙ୍ଗି ନାହିଁ, ସେ ନିଶ୍ଚୟ ଖାଇବ। ଆପଣ ତାକୁ କୁହନ୍ତୁ ଯେ ସେ ଏଇ ସାମାନ୍ୟ ପଦାର୍ଥ ତକ ଖାଇବା ପାଇଁ ଆମେ ସମସ୍ତେ ଅନୁରୋଧ କରୁଛୁ। ଆମ ସ୍ତ୍ରୀ ଲୋକମାନେ ବହୁ ଶ୍ରଦ୍ଧା ସ୍ନେହ ଭରେ ଏସବୁ ଉପହାର ଆଣିଛନ୍ତି। କିନ୍ତୁ ଗୁଣିଆ ଏ ଅନୁରୋଧ ପ୍ରତି କର୍ଣ୍ଣପାତ କଲେ ନାହିଁ। ଭୁତୁଣୀ ବର୍ତ୍ତମାନ ଚାଲିଯିବାକୁ ବାହାରିଛି, ତାକୁ ବାଟ ଦିଅ, ସେ ପାଟି କଲେ। ଜନତା ତତ୍କ୍ଷଣାତ୍ ଦ୍ୱିଧା ବିଭକ୍ତ ହୋଇଗଲା। ଝିଅ କିଛି ଖାଇଲା ନାହିଁ, ଅଥଚ ଚାଲିଯିବାକୁ କହିବା ମାତ୍ରେ ସେ ଚାଲିଯାଉଛି। ଆମେ ବୁଝିଲୁ କେଡ଼େ ଅଭିମାନ କରିଥିବ ସିଏ। ଆମେ ନିଜ ନିଜକୁ ବଡ଼ ଛୋଟ ମନେ କଲୁ। ଚାଲ ବେଟି ଚାଲ, ଠିକ୍ ଅଛି, ମୁଁ ତ ପଛେ ପଛେ ଚାଲୁଛି। ଗୁଣିଆ ଆମ ଭିତରେ ଦେଇ ଆଗକୁ ଆଗକୁ ଚାଲିଲେ ଅଦୃଶ୍ୟ ବିଦାୟୀ ଆତ୍ମାକୁ ଅସ୍ଥିଦଣ୍ଡ ନିର୍ଦ୍ଦେଶରେ ବାଟ ଦେଖାଇ ଦେଖାଇ। ଥରେ ପଛକୁ ଚାହିଁ ବାମ ହାତରେ ସେ ତାଙ୍କ କ୍ଷୀଣକାୟ ସହକାରୀକୁ କ'ଣ ଇଙ୍ଗିତ ଦେଲେ। ସହକାରୀ ପଛକୁ ରହିଗଲା ନରମୁଣ୍ଡ ତଥା ସମସ୍ତ ଖାଦ୍ୟଦ୍ରବ୍ୟ ଗୋଟାଇ ନେବା ପାଇଁ। ସମସ୍ତେ ଗୁଣିଆଙ୍କୁ ଅନୁସରଣ କରି ଚାଲିଲୁ। ଗାଁ ରହିଗଲା ପଛରେ। ବୁଦୁବୁଦୁକିଆ ପ୍ରାନ୍ତର ଭିତରେ ଦେଇ ମେଘୁଆ ପାଗରେ ମଧ୍ୟ ବୁଦୁବୁଦୁକିଆ ପ୍ରାନ୍ତର ଭିତରେ ଦେଇ ମେଘୁଆ ପାଗରେ ମଧ୍ୟ ମଧ୍ୟ ଧୂଳିକଣା ଭଳି ବାରିପାତ ସହିତ ଆମେ ମାଇଲିଏ ବାଟ ଅତିକ୍ରମ କରିଗଲୁ। ଥାମ୍, ଗୁଣିଆ ଗୋଟିଏ ଲମ୍ବା ତାଳ ଗଛ ତଳେ ପହଞ୍ଚି ହୁକୁମ ଦେଲେ। ତାପରେ ସେ ପୂର୍ବଭଳି ଦୁର୍ବୋଧ୍ୟ ମନ୍ତ୍ରମାନ ପାଠ କରି ଅସ୍ଥିଦଣ୍ଡଟି ଗଛ ଦେହରେ ବାଡ଼େଇବା ସଙ୍ଗେ ସଙ୍ଗେ ଗଛଟିକୁ କେତେଥର ପ୍ରଦକ୍ଷିଣ କଲେ। ଆଜିଠାରୁ ଏଇ ଗଛ ହେଲା ତୋର ଘର, ବୁଝିଲୁ, ଗୁଣିଆ ଗଛର ଅଗ୍ରଦେଶକୁ ଅନାଇ କହିଲେ। ତାପରେ ସେ ସଗର୍ବରେ ଆମ ଆଡ଼କୁ ଚାହିଁ ଗୋଟାଏ ବିଭତ୍ସ ଧରଣର ହସ ହସିଲେ ଏବଂ କହିଲେ, ଭୁତୁଣୀ କେବେ ଆଉ ଏ ଗଛ ଛାଡ଼ି ପାରିବ ନାହିଁ, ମୁଁ ତାକୁ ଗଛ ସହିତ କିଳି ଦେଇଛି। ଏଥର ଜନତା ଗ୍ରାମାଭିମୁଖୀ ହେଲା। ଆମେ ପିଲାଏ ସ୍ତ୍ରୀ ଲୋକମାନଙ୍କ ସହ ଚାଲିଲୁ। ବଡ଼ ମଣିଷମାନେ ଆମ ଆଗେ ଆଗେ ଗୁଣିଆକୁ ବେଷ୍ଟନ କରି କ୍ଷିପ୍ର ଗତିରେ ଚାଲିଲେ। ନୀରବରେ ବାଟ ଚାଲୁଥିଲୁ। ହଠାତ୍ କିଏ ଜଣେ ତାଙ୍କ କୋହ ସମ୍ଭାଳି ପାରିଲେ ନାହିଁ। ମୁହୂର୍ତ୍ତକ ପରେ ଦେଖାଗଲା ସମସ୍ତେ କାନ୍ଦୁଛନ୍ତି, ଯେତେ ଦୂର ନୀରବରେ ସମ୍ଭବ। ଆମ ଗାଁ ସୀମାରେ ପହଞ୍ଚିଲା ବେଳକୁ କୋଠି ଭଙ୍ଗା କାମ ଆରମ୍ଭ ହୋଇଗଲାଣି। ତିନ୍ତି ଥିବା ଅବସ୍ଥାରେ ଭାଙ୍ଗିବା ସହଜ ହୁଏ ବୋଲି କଣ୍ଟ୍ରାକ୍ଟର ଆମ ଗ୍ରାମର ମୁଖ୍ୟଙ୍କୁ କହିଥିଲେ। ତିନି ଚାରି ଦିନ କ୍ରମାଗତ ବର୍ଷା ପରେ ଆକାଶ ପରିଚ୍ଛନ୍ନ ହୋଇଗଲା। ଜହ୍ନ ଦେଖାଗଲା ଅସ୍ୱାଭାବିକ ଭାବେ ପରିଚ୍ଛନ୍ନ। ଅନ୍ୟ ଜହ୍ନରାତ୍ରିଙ୍କମାନଙ୍କ ଭଳି ସେଦିନ ରାତ୍ରି ବି ଆମେ ଗାଁ ସାମ୍ନାରେ ହାଡ଼ୁଡ଼ୁ ଖେଳିବା ପାଇଁ ଠୁଳ ହେଲୁ। ଅଳ୍ପ ସମୟ ଭିତରେ ଆମେ ହୃଦୟଙ୍ଗମ କଲୁ ଯେ କାହିଁକି କେଜାଣି ଖେଳ ଜମୁ ନାହିଁ। ଜଣିକିଏ କହିଲା, ଏଠି ମାଟି ବଡ଼ ସଂସନ୍ତିଆ, ଟିକେ ଦୂରକୁ ଗଲେ ହୁଅନ୍ତା ନାହିଁ, ଯେଉଁଠି ପଡ଼ିଆ ଉଚ୍ଚ ଆଉ ଶୁଖିଲା। ପ୍ରସ୍ତାବ ମାତ୍ରେ ଆମେ ଦୌଡ଼ିବାକୁ ଲାଗିଲୁ। ଅଚିରେ ଆମେ ପହଞ୍ଚିଲୁ ଆମ ଭୁତୁଣୀ ଝିଅ ବନ୍ଦୀ ଥିବା ତାଳଗଛ ତଳେ। କେଇ ମିନିଟ୍ ଭିତରେ ଖେଳ ବେଶ ଜମିଲା। ଅନେକ ରାତି ଯାଏ ଆମେ ଖେଳିଲୁ। ଆମ ଗାର୍ଜନମାନେ ଧରି ନେଇଥିଲେ ଯେ ସେଇଟା ଆମର ପରୀକ୍ଷା ପରବର୍ତ୍ତୀ ଉଦ୍ଦୀପନା, କିନ୍ତୁ ମୁଁ ଜାଣିଥିଲି ଆମେ ପ୍ରକୃତରେ ବନ୍ଦିନୀ ଝିଅକୁ ଟିକିଏ ସାନ୍ନିଧ୍ୟ ଦେଇ ଆଶ୍ୱସ୍ତି ଅନୁଭବ କରୁଥିଲୁ। ଗ୍ରୀଷ୍ମାବକାଶ ଶେଷ ହେବା ପର୍ଯ୍ୟନ୍ତ ଆମେ ପ୍ରାୟ ପ୍ରତ୍ୟହ ସନ୍ଧ୍ୟାରେ ସେଠାକୁ ଖେଳିବାକୁ ଯାଉଥିଲୁ। ଛୁଟି ଶେଷ ହେଲା। ଉଚ୍ଚ ବିଦ୍ୟାଳୟରେ ଭର୍ତ୍ତି ହୋଇ ମୁଁ ଯାଇ ସହରରେ ରହିଲି। ସହର ଜୀବନ ପୂର୍ବରୁ ଅଙ୍ଗେ ନିଭେଇ ନଥିଲି, ଅତଏବ ବହୁ କିସମର ବିସ୍ମୟ ଓ ପୁଲକ ଭିତରେ ନିମଜ୍ଜିତ ହୋଇଗଲି। ଭୁତୁଣୀ ଝିଅକୁ ପାସୁରି ଦେଲି। 3 ମାସ ପରେ ଆସିଲା ପୂଜା ଛୁଟି। ଦୀର୍ଘ ପଥ ବସ୍ରେ ଆସି ପୁଣି କେତେ କୋଷ ପାଦରେ ଚାଲି ଆମ ଗାଁରେ ପହଞ୍ଚିବାକୁ ହୁଏ। ଉଦ୍ଦାମ ଉଲ୍ଲାସରେ ପଥର ଶେଷ ପର୍ଯ୍ୟାୟ ଅତିକ୍ରମ କରୁଥିଲି। ହଠାତ୍ ପ୍ରାନ୍ତର ନିକଟରେ ପହଞ୍ଚି ଆଖିରେ ପଡ଼ିଲା ସେ ତାଳଗଛ। ସ୍ତମ୍ଭୀଭୂତ ହୋଇ ଛିଡ଼ା ହୋଇ ରହିଲେ କେତେ ସମୟ। ବଜ୍ରପାତରେ ଗଛଟି ମରିଯାଇଥିଲା। ଅଗ୍ରଦେଶ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିଲା। ଶୁଖିଲା ହାଲୁକା ଦେହ କ୍ରମେ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଆସୁଥିଲା। ଆଖି ପୋଛି ପୁଣି ଚାଲିବାକୁ ଆରମ୍ଭ କଲି। ଗାଁରେ 15 ଦିନ ରହଣି ଭିତରେ ଆମେ କିଶୋରମାନେ ସେଥର ଭୁତୁଣୀ ବିଷୟରେ ମୋଟେ ଆଲୋଚନା କରିନାହୁଁ। ଆଉ ସେତେବେଳେ ବର୍ଷାକାଳ ହୋଇଥିବାରୁ ହାହା ଡୁଡ଼ୁ ଖେଳିବାକୁ ପ୍ରାନ୍ତର ଭିତରକୁ ଯିବାର ପ୍ରଶ୍ନ ହିଁ ଉଠୁନଥିଲା। କ୍ରମେ ହା ଡୁଡ଼ୁ ଖେଳିବା ବୟସରୁ ଉତ୍ତୀର୍ଣ୍ଣ ହେଲି ମୁଁ, ଏବଂ ଗାଁକୁ ଯିବା ମଧ୍ୟ ଧୀରେ ଧୀରେ କମି ଆସିଲା। ଆଉ ଆମ ପରେ ଯେଉଁ ପିଲାମାନେ ବଢ଼ୁଥିଲେ ସେମାନେ ଆମଠୁ ଥିଲେ ବେଶ୍ ପୃଥକ, ବହୁ ବିଷୟରେ ବି ପୃଥକ। ଆମ ପିଲାବେଳର ଶିହରଣ ସମ୍ପର୍କରେ ସେମାନେ ଥିଲେ ବିଲକୁଲ ଅଜ୍ଞ।